सुप्रसिद्ध कथाकार सुरेंद्र महांतिंक गल्प नयनपुर एक्सप्रेस। आसन्न वर्षार अंधकार प्रागैतिहासिक सरीसृप परी आकाश को ग्रास करि जाइछि। स्टेशन रास्तारे बुला कुकुर गुड़ाकर सुधा देखा नहीं। किए जाए क्योंकि आत्मरक्षा कले बिजुली कई थर लक लक होई खेलीगला। मुंडटा अबिका अंधारे बाड़ी हो जाता रास्ता कड़र टेलीग्राफ लाइन खुंटरे। अंधारे नरेन्द्र बाट छाड़ी अबाटर चलुला। ओह आहरी अधे बाट बर्षा पड़ा परा बड़ बड़ बरकुआ टोपा 12:45 फाइव डाउन 2:57 आउ 3 घंटा बाकी। फाइव डाउन कौटे अटकी थी अबिका मधुपुर सांक्रेल कमारघाटी। हिंसर आनंद नरेन्द्रर क्लांत अवश पाद दुईटा सतेज और चंचल हो उठिला। ना एत शीघ्र सेल को फेरवाई मन डाके ना। जीवनर असुमारी राति भितर ये गोटे स्मरणीय राति। बर्षार बेग बढ़ी उठी ता भितर झड़ भी झड़ और बर्षार अपूर्व द्वंद्व नृत्य आउ वज्रर मादल जराजीर्ण शिथिल पंगु अथर्व समाज विरुद्ध विद्रोहर वेदगान। बिजुलीटा पुणी लक लक हो खेलीगला। बाहती गली रास्तार बांकीगले झोट कलर श्रमिक बस्ती निर्जन। राति 2 सिफ्टर श्रमिक मैंने वर्षा आसन्न देखी मिल को चलीगले केते बड़ इस सिगरेट गुड़ा बर्षार भिजी कादु हो गला। नॉनसेंस। दूरे गोटे ट्रेन शब्द शुभुची। नरेन्द्र चमकी पड़ा। अप ना डाउन? अप निश्चय। मईना नदी पोल उपर आसुची। मालगाड़ी गोटाए हो अबिकेत पैसेंजर ना। सका 5:40 फाइव डाउन नयनपुर एक्सप्रेस। नुआ कानाडियान मेसीन घंटा को 80 माइल स्पीड। अंधकार पृथ्वी उपर धाई चली लौह दैत्य परी। नरेन्द्रर पाद दुईटा रहीगला 472 माइल खुंटी। तापर मेघा ब्रिज नरेन्द्रर मुंडटा किपर बुलेदेला आउ भाभी हुए ना। नारीकंठर आर्तक्रंदन शिशुर चित्कार वृद्धर आर्तनाद वृद्धार मरण जंत्रणा मृत्युर अटहास्य। काली खबरकगजे सका संस्करण से बड़ बड़ हरफ्रे प्रकाश पाइब नयनपुर एक्सप्रेस शोचनीय दुर्घटना। हत्या नारी हत्या शिशु हत्या हाँ हत्या नहीं तो आउ कौन क्यों निरीह वृद्ध हुए तो जाकिजुग हो बेचटा उपर बस ढोलाऊ थधभरा आखिरे तथापि लाखी रही आसंता कालीर सातरंगीर इंद्रधनु स्वप्न। तृतीय श्रेणीर गोटे बगी गोटे इंटर क्लास बगी भितर को टेलीस्कोप करी जाइथिला। विशेष संवाददाता प्रत्यक्षदर्शी विवरणी ए हत्या निर्मम पाशविक जघन्य तथापि इतिहास पृष्ठा लेउटाई देख देख जे जेमती निर्मम न रहंता तापाई सेतिकी बेसी जयगान पृष्ठा परे पृष्ठा मुखरित होई उठिछि। अलेक्जेंडर अशोक खारवेल शिवाजी नेपोलियन हिटलर। श्रमिक बस्तीर गोटे कुड़ियारे धुआंलिया लंठनटाए जलुची मिंजी मिंजी होई। किए जणे ओठरे खंडे पिका लगाई बसीची कुड़िया द्वारे। पिका निया दप दप करुची अंधकार रे। किए कहा लगी प्रतीक्षा। नरेन्द्र डाकिला किए लोकटे चिन्ह पार्ला हुए तो जवाब देला छत्तीसगढ़ी भाषा रे। मु बाबू कमलार माँ ए झड़ वर्षा केमिति जे मिल रु फेरिबो ताकू अन बसची। नरेन्द्रर सारा देह वर्षा पाने भिजी जुडबुड हो जाइए। कादु रास्ता उपर नरेन्द्र उठी जाई से कुड़िया भितर को पशिगला। बिंदिया बिड़ी रखी कि ए समय पुणी ए अवस्था नरेन्द्र को देखी बिंदिया प्रथम सामान्य विस्मित हो जाता। किंतु ए बाबू मान कथा बिंदिया को बेस जना। एम दिन ना राति ना झड़ ना कि वर्षा ना। बिंदिया आउ किछ न कही कुड़ियार गोटे कोणरु कई खंड बिड़ी काढ़ी नरेन्द्र हाथ को बढ़ेला। संतसंतिया चटाण खंडे हेंस उपर जाकि शोइछंती बिंदिया सान सान झी कमला आउ बिमला। कमलार माँ स्थान खाली पड़ी। नरेन्द्र लंठन खंडे बिड़ी निया लगेला। ନୟନପୁର ଏକ୍ସପ୍ରେସରେ ସନ୍ଧ୍ୟାବେଳେ କେଉଁ ଜଣେ ସ୍ତ୍ରୀ ହୁଏତ ଚଢ଼ିଥିବ କୌଣସି ଏକ କମ୍ପାର୍ଟମେଣ୍ଟରେ, ସାଙ୍ଗରେ ହୁଏତ ଗୋଟିଏ ଛୋଟ ଶିଶୁ, ଲକ୍ଷ୍ୟ ତାର ହୁଏତ ମସୁଦଗଡ଼। ରାତି 2:57 ପହଞ୍ଚିବ ନୟନପୁର ଏକ୍ସପ୍ରେସ। ଶିଶୁଟି ନିଶ୍ଚିନ୍ତରେ ଶୋଇପଡ଼ିଛି ବର୍ଥର ଗୋଟିଏ କୋଣକୁ। ସ୍ତ୍ରୀଟିର ଆଖିକୁ ନିଦ ନାହିଁ, ଝରକାର କାଚ ପକାଇ ଦେଇ ଚାହିଁ ରହିଛି ବାହାରର ଅନ୍ଧକାର ଭିତରକୁ। ନୟନପୁର ଏକ୍ସପ୍ରେସ ଚାଲିଛି ଘଣ୍ଟାରେ 80 ମାଇଲ। ମସୁଦଗଡ଼ରେ ହୁଏତ ସ୍ୱାମୀ ତାର ଘର ଛାଡ଼ି ସଂସାର ଛାଡ଼ି ଦିନ ପରେ ଦିନ ଗଧ ଖଟଣି ଚଳାନ୍ତି ସଂସାର ପ୍ରତିପାଳନ ପାଇଁ। ଏ ଝର ରାତିରେ ସେ ଷ୍ଟେସନକୁ ଆସିଥିବେ ତ? ହଁ, ଆସିଥିବେ ନିଶ୍ଚୟ। ଚିଠି ଲେଖିଥିଲେ, ବହୁ କଷ୍ଟରେ ଖଣ୍ଡେ ଭଡ଼ା ଘର ପାଇଛନ୍ତି। ଘର ସାମ୍ନାକୁ କୁଆଡ଼େ ଖଣ୍ଡେ ଛୋଟ ବାଡ଼ି ଅଛି, ସୁନୁ ସକାଳେ ସଞ୍ଜରେ ଖେଳିବ, ସେଠି କିଛି ଫୁଲ ଲଗାଇଦେଲେ ବି ଚଳିବ, ଫୁଲ ନହେଲେ ବେଣୀବନ୍ଧା ଚଳେ ନା। ନୟନପୁର ଠାକୁର ବଗିଚାରେ ସିନା ଅସୁମାରୀ ଫୁଲ। ଏଇ ମେଘା ବ୍ରିଜ୍ ପଡ଼ିଲା ନୟନପୁର ଏକ୍ସପ୍ରେସରେ ଯେଉଁ ଯାତ୍ରୀମାନେ ଶୋଇବା ପାଇଁ କୌଣସି ସୁବିଧା କରିପାରିନଥିବେ, କୌତୁହଳରେ ଝରକା ବାଟେ ସେମାନେ ଚାହିଁ ଦେଖିବେ ମେଘା ବ୍ରିଜ୍ ତଳେ, ତାପରେ ମସୁଦଗଡ଼। ଅନେକ ଯାତ୍ରୀ ଓହ୍ଲାନ୍ତି ସେଠି, ସବୁ କମ୍ପାର୍ଟମେଣ୍ଟରେ ହଠାତ୍ କର୍ମବ୍ୟସ୍ତତା ଚଳଚଞ୍ଚଳ ହୋଇଉଠେ। ସେ ସ୍ତ୍ରୀ ଲୋକଟି ହୁଏତ ନିଦ୍ରିତ ଶିଶୁକୁ ଉଠାଉଥିବ, ଶୁଣୁ ଶୁଣୁ ଉଠ ବାବା, ହେଇ ବାପା ଆସିଛନ୍ତି ପରା, ଉଠ ଉଠ ଦେଖି। ତାପରେ 472 ମାଇଲ ଫିସ୍ ପ୍ଲେଟ୍ ଉଠିଯାଇଛି ନୟନପୁର ଏକ୍ସପ୍ରେସ। ନରେନ୍ଦ୍ର ଝଡ଼ ପରି କୁଡ଼ିଆ ବାହାରକୁ ଧାଇଁ ପଳେଇଲା। ବସ୍ତି ମଝିରେ ଦସ୍ତା ଛାଉଣି ଗୋଟିଏ ଭଙ୍ଗା ଘର, ସେଇଟା ସେଲ୍। ନରେନ୍ଦ୍ର ଦରଜା ଶିକୁଳି ହାତରେ ଝଣଝଣ କଲା, ଶ୍ୟାମଳ ଭିତରୁ ଦରଜାରେ ଶିକୁଳି ନ ଦେଇ ଶୋଇପଡ଼ିଛି। ବର୍ଷାର ବେଗ କମିନାହିଁ, ଝଡ଼ ତଥାପି ସୁସୁ ଗର୍ଜନ କରୁଛି। ନରେନ୍ଦ୍ରର କଣ୍ଠଟା ଶୋଷରେ ଶୁଖିଲା ଶୁଖିଲା ଲାଗୁଛି। ନରେନ୍ଦ୍ର ଘର କୋଣରୁ ପାଣି କଳସୀଟା ଉଠାଇ ଆଣିଲା, କଳସୀରେ ପାଣି ନାହିଁ। ନରେନ୍ଦ୍ର ହିଂସ୍ର ଭାବରେ ଗୋଟେ ଗୋଇଠା ମାରି କଳସୀଟା ବାହାରକୁ ଫିଙ୍ଗିଦେଲା। ମେଘାବ୍ରିଜ୍ ପାଖ 472 ମାଇଲରୁ ଫିସ୍ ପ୍ଲେଟ୍ ଉଠାଇବାର ଦାୟିତ୍ୱ ନେଇ ଆଜି କି 7 ଦିନ ହେଲା ସେ ବୁଲୁଥିଲା ବାହାରେ ବାହାରେ। ଆଜି ଦାୟିତ୍ୱ ଶେଷ କରି ସେ ଫେରୁଛି, ଅଥଚ ଶ୍ୟାମଳ କି ବ୍ରୁଟ୍ କଳସୀରେ ଟୋପା ପାଣି ରଖିନେଇ, ରାସ୍କେଲ। ନରେନ୍ଦ୍ରର ହଠାତ୍ ମନେ ପଡ଼ିଲା ନିଜ ସ୍ତ୍ରୀ କଥା, ବିଚାରିକୁ ସେ ତ ନିଜେ ଚୋର କରି ତଡ଼ି ଦେଇଥିଲା ଦିନେ। ମଞ୍ଜୁ, ମୁଁ ଚାହେଁ ସହକର୍ମିଣୀ, ଶଯ୍ୟା ସଙ୍ଗିନୀ ନୁହେଁ। ମଞ୍ଜୁ କାନ୍ଦି କାନ୍ଦି ଜବାବ ଦେଇଥିଲା, ମୋତେ କ୍ଷମା କର, ଏସବୁ ହେବନି ମୋ ଦ୍ୱାରା। ପିସ୍ତଲ ଗୁଳି ବୋମା ଏସବୁ ଦେଖିଲେ ମୋର ଛାତି ଥରି ଉଠେ। ନରେନ୍ଦ୍ର ସେଦିନ ରୁକ୍ଷ କଣ୍ଠରେ ଜବାବ ଦେଇଥିଲା, ଆଗାମୀ ବିପ୍ଳବ ବିରୁଦ୍ଧରେ ତୁମର ହୀନ ଷଡ଼ଯନ୍ତ୍ର ମୁଁ ସହ୍ୟ କରିପାରିବି ନାହିଁ ମଞ୍ଜୁ, ତୁମକୁ ହୁଏତ ଅଣ୍ଡରଗ୍ରାଉଣ୍ଡରେ ଯୋଗ ଦେବାକୁ ପଡ଼ିବ, ନଚେତ୍ ଏଠାରେ ତୁମର ସ୍ଥାନ ନାହିଁ। ବହୁ ଲାଞ୍ଛନା ଉପେକ୍ଷା ମଞ୍ଜୁ ଅନେକ ଦିନ ମୁହଁ ପାତି ସହିଛି ସର୍ବଂ ସହା ମାଟି ପରି, କିନ୍ତୁ ସହିବା ସୀମା ଲଙ୍ଘନ କରିଥିଲା ଯେଉଁଦିନ ନରେନ୍ଦ୍ର ପ୍ରାୟ ଜୋର ଜବରଦସ୍ତ କରି ମଞ୍ଜୁକୁ ଘରୁ ତଡ଼ି ଦେଇଥିଲା ନାନା ଲାଞ୍ଛନା କରି। ସେଦିନ ରାତି ପାହାନ୍ତା ପାହାନ୍ତା କରି ନରେନ୍ଦ୍ର ଘରକୁ ଫେରିଥିଲା କୁଆଡ଼ୁ। ମଞ୍ଜୁ ଏ ଅନିୟମିତତା, ଦେହ ପ୍ରତି ଅନାଚାର, ଏମିତି ଆଉ କ'ଣ ବିପଦ କଥା କହିବାରୁ ଉପବାସିନୀ ମଞ୍ଜୁ ପ୍ରତି ନରେନ୍ଦ୍ର ସେଦିନ କିପରି ଅସଭ୍ୟ ବର୍ବର ପରି ବ୍ୟବହାର କରିଥିଲା ସେ କଥା ଭାବିଲେ ବାସ୍ତବିକ ଲଜ୍ଜା ଲାଗେ। ତାପରେ ମଞ୍ଜୁ ତା ବାପ ଘରକୁ ଚାଲିଯାଇଥିଲା କୌଣସି ପ୍ରତିବାଦ ନ କରି। ନରେନ୍ଦ୍ର ଶ୍ୱଶୁର ନୟନପୁର ଗୁଡ୍ସ ୟାର୍ଡ଼ରେ ଜଣେ କିରାଣୀ। ସେଇ ନୟନପୁରରୁ କିଛି ଦିନ ପରେ ନରେନ୍ଦ୍ର କେବଳ ଚିଠିରେ ଜାଣିଥିଲା ଗୋଟିଏ କନ୍ୟା ସନ୍ତାନର ଜନ୍ମ କଥା, ମାତ୍ର ସେ କେବେ ଭୁଲରେ ସୁଦ୍ଧା ସେସବୁ ମନରେ ସ୍ଥାନ ଦେଇନାହିଁ। ମଞ୍ଜୁର କଥା ସେ ଭୁଲି ଯାଇଛି ଅନେକ ଦିନରୁ, କିନ୍ତୁ ଦିନେ ଦିନେ ଏମିତି ଅସହାୟ ଅତ୍ୟାଚାରିତ ମୁହୂର୍ତ୍ତରେ ମନେ ପଡ଼େ ସେବାମୟୀ ମଞ୍ଜୁ କଥା। ମନ ତାର ଅସ୍ୱାଭାବିକ ଭାବରେ ଆର୍ଦ୍ର ହୋଇଯାଏ, ଇଚ୍ଛା ହୁଏ ଏ ନାଗବନ୍ଧନରୁ ମୁକ୍ତି ପାଇ କେଉଁଠି ବିପୁଳ ପୃଥିବୀରେ କେଉଁ ନାମହୀନ ସଂକୀର୍ଣ୍ଣ କୋଣରେ ଛୁଟିର ଦୀର୍ଘଶ୍ୱାସ ମାରିବା ପାଇଁ। ସେ ମଧ୍ୟ ଅତୀତର ସବୁ ଦୁର୍ଘଟଣା ପାଇଁ ଅନୁତାପ କରି ମଞ୍ଜୁ ପାଖକୁ ଫେରିଆସିବା ଲାଗି ଚିଠି ଲେଖିବାର ଚେଷ୍ଟା କେତେବାର କରିଛି, ମାତ୍ର ସେଥିରେ ବାଧା ଦେଇଛି ତାର ପୌରୁଷ ଓ ଅଭିମାନ। ଶ୍ୟାମଳ ଉଠି ବସିଲା, ନରେନ୍ଦ୍ରକୁ ନୀରବ ଦେଖି ଶ୍ୟାମଳ ପଚାରିଲା, କେତେବେଳେ ଫେରିଲୁ? ନରେନ୍ଦ୍ର ବାସ୍ତବତା ଭିତରକୁ ଫେରିଆସି ଶାନ୍ତ କଣ୍ଠରେ ଜବାବ ଦେଲା, ମେଘାବ୍ରିଜ୍ର 472 ମାଇଲ୍ ପୋଷ୍ଟ ପାଖରୁ 6 ଫିସ୍ ପ୍ଲେଟ୍ ଉଠାଇ ଦେଇ ଫିଙ୍ଗି ଦେଇଛି ମେଘା ଭିତରକୁ। 5 ଡାଉନ୍ ମସୁଦଗଡ଼ ଆରାଇଭାଲ 2:57। ଶ୍ୟାମଳ ଆନନ୍ଦରେ ଗୋଟିଏ ଅସ୍ପଷ୍ଟ ଚିତ୍କାର କରି କହିଲା, ସେଥିରେ ଆଜି ନେତା ସାହେବ ଆସୁଛନ୍ତି କାଲି ଏଠି ଶ୍ରମିକ ସଭାରେ ଭାଷଣ ଦେବା ପାଇଁ। ବିପ୍ଳବର ଐତିହାସିକ ଭୂମିକା ବିରୁଦ୍ଧରେ ଷଡ଼ଯନ୍ତ୍ର କରିବାର ଶାସ୍ତି କି ଭୀଷଣ, ନେତା ସାହେବ ଠିକ୍ ବୁଝିଯିବେ ଏଥର। ଜାଣ ନରେନ୍ଦ୍ର, କେତେ କଷ୍ଟରେ ଦେହର ବିନ୍ଦୁ ବିନ୍ଦୁ ଝାଳ ସାଙ୍ଗରେ ରକ୍ତ ମିଶାଇ ମୁଁ ଏ ଶ୍ରମିକ ୟୁନିୟନ୍ ଗଢ଼ିଥିଲି, କିନ୍ତୁ ମିଲ୍ ମାଲିକ ପୁଞ୍ଜିପତିମାନଙ୍କର ଦଲାଲି କରି ବିପ୍ଳବକୁ ଭ୍ରଷ୍ଟ କରିବା ପାଇଁ ସେମାନେ ବସିଥିଲେ ଏଠି ଆଉ ଗୋଟିଏ ସମାନ୍ତରାଳ ଅନୁଷ୍ଠାନ ଗଢ଼ିବା ପାଇଁ। ୱେଲ୍ଡନ୍ ନରେନ୍ଦ୍ର। ନରେନ୍ଦ୍ର କ୍ଲାନ୍ତ ଭାବରେ ଖଣ୍ଡେ କାନଭାସ ଖଟିଆ ଉପରେ ସେ ଭିଜା ଲୁଗା ଜାମା ପିନ୍ଧି ଗଡ଼ିପଡ଼ିଲା। ମୁଣ୍ଡ ଉପର ସେଲ୍ଫରେ ଟାଇମ୍ ପିସ୍ ବାଜିଲାଣି 2:27। ନରେନ୍ଦ୍ର ଖଟ ଛାଡ଼ି ଅସ୍ଥିର ଭାବରେ ଘର ଭିତରେ ଏଫାକ୍ ସେଫାକ୍ ହେବାକୁ ଲାଗିଲା। ବାହାରେ ଝଡ଼ ବର୍ଷାର ଅଶାନ୍ତ କରଳ ରୋଳ। ଶ୍ୟାମଳ ମଧ୍ୟ ବିଛଣା ଛାଡ଼ି ଉଠି ବସିଲାଣି। ନରେନ୍ଦ୍ରର ଆଖି ପଡ଼ିଲା ଟେବୁଲ ଉପରେ କେତେ ଖଣ୍ଡ ଚିଠି ଉପରେ। ନରେନ୍ଦ୍ର ଠିକଣାରେ ଚିଠି? ଶ୍ୟାମଳ କହିଲା, ତମେ ଯିବା ପରେ ସେ ଖଣ୍ଡେ ଦୁଇ ଖଣ୍ଡ ଚିଠି ତମ ନାଁରେ ଆସିଥିଲା। ନରେନ୍ଦ୍ର ଲଣ୍ଠନର ଧୂଆଁଳିଆ ଆଲୁଅରେ ଚିଠି ଗୁଡ଼ାକ ଉପରେ ଆଖି ବୁଲାଉ ବୁଲାଉ ଖଣ୍ଡେ ଲଫାପ ଉପରେ ଦେଖିଲା ମଞ୍ଜୁର ହସ୍ତାକ୍ଷର। ଲଣ୍ଠନଟା ତେଜି ଦେଇ ଅସ୍ଥିର ଭାବରେ ନରେନ୍ଦ୍ର ମଞ୍ଜୁର ଚିଠିଟା ପଢ଼ିଲା। ମଞ୍ଜୁ ଲେଖିଛି, ଅନେକ ଦିନ ପରେ ଲେଖିଛି, କାନ୍ଦି କାନ୍ଦି ଲେଖିଛି। ନରେନ୍ଦ୍ର ତାକୁ ପାଦରେ ଠେଲି ଦେଲେ ଦେ ଉପଛକେ, କିନ୍ତୁ ତାର ସ୍ଥାନ ନରେନ୍ଦ୍ରର ପାଦ ତଳେ। ମନୀଷା ମାନେ ମନିକୁ 3 ବର୍ଷ ହେଲାଣି। ମଞ୍ଜୁ ଫେରିଆସୁଛି, ସାଙ୍ଗରେ ମନୀଷା। ନରେନ୍ଦ୍ର ଆଖି 2 ଭଲ କରି ମଳି ଲଣ୍ଠନଟା ତେଜି ଦେଇ ପଢ଼ିଲା। ମଞ୍ଜୁ ଶେଷରେ ଲେଖିଛି, ନୟନପୁର ଏକ୍ସପ୍ରେସ୍ 25 ଜୁଲାଇ ଦିନ ମୁଁ ମନିକୁ ସାଙ୍ଗରେ ଧରି ଯାଉଛି, ତୁମେ ମୋ ରାଣଟି ଷ୍ଟେସନକୁ ନିଶ୍ଚୟ ଆସିଥିବ। ନରେନ୍ଦ୍ର ହାତରୁ ଚିଠିଟା ଖସି ପଡ଼ିଲା। ପାଗଳ ପରି ସେ ଧାଇଁଗଲା କାନ୍ଥ କ୍ୟାଲେଣ୍ଡର ପାଖକୁ। ଆଜି ଆଜି ଜୁଲାଇ 25, ଆଜି ମଞ୍ଜୁ ଆସୁଥିବ ନୟନପୁର ଏକ୍ସପ୍ରେସ୍ରେ, ସାଙ୍ଗରେ ମନୀଷା। ଘଣ୍ଟାରେ 2:35। ନରେନ୍ଦ୍ର ପାଗଳ ପରି ବାହାରକୁ ଛୁଟି ପଳାଇଲା। ଝଡ଼ର ଗର୍ଜନ, ଚାଇଁ ଚାଇଁଆ ବର୍ଷା, ଅଚାନକ ବର୍ଷା। ଆକାଶ ଆଜି ମନୋହରି କାନ୍ଦୁଛି, ଉପାୟ ଆଉ 22 ମିନିଟ୍। ବିନ୍ଦିଆ କୁଡ଼ିଆରେ ଆଲୁଅ ନାହିଁ, କମଳୀର ମା ହୁଏତ ଫେରିଆସିଲାଣି। ନରେନ୍ଦ୍ର ପୁଣି ସେଲ୍ ଭିତରକୁ ପଶିଆସିଲା। 2:45 ଆଉ 12 ମିନିଟ୍ ବାକି। ଶ୍ୟାମଳ କହିଲା, ନରେନ୍ଦ୍ର କାଲି ଆମକୁ ଗୋଟିଏ ବଡ଼ ଧରଣର ଶ୍ରମିକ ସଭାର ଆୟୋଜନ କରିବାକୁ ପଡ଼ିବ, କ'ଣ କହୁଛ? 2:47 ଆଉ 10 ମିନିଟ୍ ବାକି। ନରେନ୍ଦ୍ର ମୁହଁ ମାଡ଼ି କାନଭାସ ଖଟଟା ଉପରେ ପଡ଼ିଗଲା। ନୟନପୁର ଏକ୍ସପ୍ରେସ୍ ନରେନ୍ଦ୍ରର ମୁଣ୍ଡ ଭିତରେ ଯେମିତି ଛୁଟି ଚାଲିଛି, ଘଣ୍ଟାକୁ 80 ମାଇଲ୍ ବେଗରେ। ନିଷ୍ଠୁର, ନିଷ୍କରୁଣ, ନିର୍ମମ, ନିଷ୍ଠୁର, ନିଷ୍କରୁଣ।